ମୋ ନାଁ ସାକର ସରେନ, ଏମ୍ଆର୍ପିରେ କାମ କରୁଛୁ ଆମେ। ଜରି ଅଲଗା କରୁଛୁ, ପ୍ଲାଷ୍ଟିକ, ତାପରେ କାର୍ଟୁନ ପେପର, କାଚ ଆଉ ଇଲେକ୍ଟ୍ରିକ୍ ଜିନିଷ ସବୁ ଇତ୍ୟାଦି ଅଲଗା ଅଲଗା। 17 ନମ୍ବର